ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖିଆ ଖବର। ଦେଶକେ 2047 ମସିହା ତକ ପୁରା ଆତ୍ମନିର୍ଭରଶୀଳ କରବାରକେ ଲକ୍ଷ୍ୟ ରଖାଯାଇଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ନୌସେନା ଦିବସ ପାଳନ ସମାରୋହଟି ହେଲେ ସାମିଲ। ଆଇବାକାଲି ରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବଟି ଯୋଗ ଦେବେ। ହୀରାକୁଦ ନଦୀ ବନ୍ଧର ପ୍ରାକୃତିକ ପର୍ଯ୍ୟଟନ ଆର୍ ସାତକୋଶିଆର ବିକାଶ ଲାଗି 200 କୋଟି ଟଙ୍କା ବ୍ୟୟ ବରାଦ କଲେ କେନ୍ଦ୍ର ସରକାର। ଆଉର୍ ବିଧାନସଭାର ଆଜି 39 ବିଭାଗୀୟ ଖର୍ଚ୍ଚା ଦାବି ହେଲା ଗୃହୀତ। ଏଥର ପୁରା ଖବର। ଦେଶକେ 2047 ମସିହା ତକ ପୁରା ଆତ୍ମନିର୍ଭରଶୀଳ କରବାର୍ ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ନୌସେନା ଦିବସ ପାଳନ ସମାରୋହଟି ଯୋଗ ଦେଇକରି ରାଷ୍ଟ୍ରପତି କହିଛନ୍ ଯେ ଜାତୀୟ ସୁରକ୍ଷାଟି ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳା ସଶକ୍ତିକରଣ କ୍ଷେତ୍ରଟି ଭାରତୀୟ ନୌସେନା ଉଦାହରଣ ସାଜିଛି। ଭାରତୀୟ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ପହିଲା ସାମିଲ କରିଥିଲା। ଭାରତର 5000 ବର୍ଷର ପୁରୁଣା ନୌ ବାଣିଜ୍ୟ ସମୃଦ୍ଧ ପରମ୍ପରା ରହିଛି। ଦେଶେ ସ୍ୱଦେଶୀ ଜ୍ଞାନ କୌଶଳଟି 63 ବୁଡ଼ାଜାହାଜ ତିଆରି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ହେଉ କି ଆତଙ୍କବାଦର ମୁକାବିଲା, ନୌସେନା ସବୁ ସମୟଥି ଦେଶକେ ସୁରକ୍ଷା ଦେଇଛେ ବୋଲି ରାଷ୍ଟ୍ରପତି କହିଛନ୍।
ଆଇ ଏମ୍ ଗ୍ଲାଡ୍ ଟୁ ବି ହିୟର୍ ଆଟ୍ ପୁରୀ ଟୁ ୱିଟନେସ୍ ଦ ଅପରେସନାଲ୍ ଡେମନ୍ଷ୍ଟ୍ରେସନ୍ କଣ୍ଡକ୍ଟେଡ୍ ବାଇ ଦି ଇଣ୍ଡିଆନ୍ ନେଭି। ଲେଟ୍ ମି ବିଗିନ୍ ବାଇ ଅଫରିଂ ମାଇ ଗ୍ରିଟିଂସ୍ ଟୁ ୟୁ ଆଣ୍ଡ ଅଲ୍ ପର୍ସନାଲ୍ ଅଫ୍ ଦ ଇଣ୍ଡିଆନ୍ ନେଭି ଅନ୍ ଦି ଓକେଜନ୍ ଅଫ୍ ନେଭି ଡେ। ଟୁ ଡେ ଅନ୍ ଦି 4th of December ୱି ସେଲିବ୍ରେଟ୍ ଆୱର୍ ଗ୍ଲୋରିୟସ୍ ଭିକ୍ଟ୍ରି ଇନ୍ ଦ 1979 ୱାର୍ and commemorate the selfless service and supreme sacrifice made by naval personnel in defense of the motherland।
ନୌସେନା ତରଫୁ ଆଜି ଯବାନମାନେ ନିଜର ଶୌର୍ଯ୍ୟ, ବୀରତା, ରଣକୌଶଳ ଆର୍ ପରାକ୍ରମ ଦେଖାଇଛନ୍। ସମୁଦ୍ର ଭିତରେ INS ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସାହ୍ୟାଦ୍ରୀ ବାଗିର 15 ଏତକା ଯୁଦ୍ଧ ଜାହାଜର ସମରାଭ୍ୟାସ ବେଶ ଆକର୍ଷଣୀୟ ଥିଲା। ସ୍ଥଳପଥି ନୌସେନାର ଯବାନମାନେ ଯୁଦ୍ଧ କୌଶଳ ଦେଖାଇକରି ସାହସିକତାର ନିଦର୍ଶନ ଦେଇଛନ୍। ଆକାଶଥି ମିଗ୍ 29 ଯୁଦ୍ଧ ବିମାନ, ହକ୍ ବିମାନ ସହିତ 40 ଏତକା ହେଲିକପ୍ଟର କୌଶଳ ଦେଖାଇଛନ୍। ସେନ୍ତା ସ୍ୱତନ୍ତ୍ର ମାର୍କୋସ୍ କମାଣ୍ଡୋ ଆକାଶନ ତ୍ରିରଙ୍ଗା ପତାକା ଉଡ଼େଇଥିଲେ। ଏ ସମାରୋହକେ ଦେଖ୍ବା ଲାଗି ବହୁତ ଲୁକର ଭିଡ଼ ହୋଇଥିଲା। ଇତାକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ କଡ଼ା ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ସମାରୋହଟି ଯୋଗ ଦେଇଥିଲେ। ଏ ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଯୋଗ ଯୁକ୍ତ ହେଲେ ରୋଗମୁକ୍ତ ହୋଇପାର୍ମା। ଦେଶ ବିଦେଶଥି ଲୋକମାନେ ଯୋଗ ଆର୍ ଆୟୁର୍ବେଦ ଶିଖିବାର୍କେ ଇଚ୍ଛା କରୁଛନ୍। ଫି ରୋଗ ଲାଗି ଆୟୁର୍ବେଦଥି ଚିକିତ୍ସାର ଉପେ ରହିଛେ ବୋଲି ରାଷ୍ଟ୍ରପତି କହିଛନ୍।
ଭାରତୀୟ ଚିକିତ୍ସା ପଦ୍ଧତିର ଏକ ମୌଳିକତା ରହିଛି। ଏହା ସୁସ୍ଥ ରହିବାର ଉପାୟ ଏବଂ ଆରୋଗ୍ୟ ପଦ୍ଧତି ଉଭୟ ଉପରେ ସମ ଗୁରୁତ୍ୱ ଆରୋପ କରିଛି। ସୁସ୍ଥ ରହିବା ପାଇଁ ଯୋଗ, ସୁଷମ ଖାଦ୍ୟ, ଉତ୍ତମ ଦିନଚର୍ଯ୍ୟା ଆଦି ସମ୍ପର୍କରେ ପରାମର୍ଶ ଦିଆଯାଉଛି। ଖାଦ୍ୟପେୟରେ ସଂଯମ ରକ୍ଷା କରି ଆମେ ସୁସ୍ଥ ରହିପାରିବା ଏବଂ ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା। ରୋଗ ପାଇଁ ଚିକିତ୍ସାର ଉପାୟ ମଧ୍ୟ ଆୟୁର୍ବେଦରେ ନିର୍ମିତ ହୋଇଛି। ଆୟୁର୍ବେଦ ମାଧ୍ୟମରେ ଅନେକ ପୁରୁଣା ରୋଗ ଭଲ ହୋଇପାରୁଛି।
ଇତାର ଆଗୁନି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆଇବାକାଲି ରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟର 40 ସମାବର୍ତ୍ତନ ଉତ୍ସବଟି ଯୋଗ ଦେବେ। ସେନ୍ତା ଭୁବନେଶ୍ୱର ନ୍ୟାୟିକ ଅଦାଲତର ନୂଆ କମ୍ପ୍ଲେକ୍ସକେ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ଆଇବା ଶୁକ୍ରବାର ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଆର୍ ଗାଁର ଲୁକର ସାଙ୍ଗେ କଥା ହେବେ। ସେନ୍ତା ଶନିବାର ଦିନ ବାଙ୍ଗିରିପୋଷି, ଗୋରୁ ମହିଷାଣୀ, ବୁରମରା, ଚକୁଳିଆ ଆର୍ ବାଦାମ ପାହାଡ଼, କେନ୍ଦୁଝରଗଡ଼, ରେଲ ଲାଇନ, ଆଦିବାସୀ ଗବେଷଣା କେନ୍ଦ୍ରର ବିକାଶ କେନ୍ଦ୍ର, ଦାଣ୍ଡବସ ଏୟାର ଷ୍ଟ୍ରିପ୍ ସହିତ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନାର ପରାକ୍ରମ, ସଫଳତା ଆର୍ ଭୂମିକାକେ ସ୍ୱୀକୃତି ଦେବାର ଲକ୍ଷ୍ୟଟି ଫି ବଛର ଆଜିର ଦିନକେ ନୌସେନା ଦିବସ ଭାବେ ପାଳନ କରାଯାଏସି। 1971 ଆଜିର ଦିନେ ଅପରେସନ୍ ଟ୍ରାଇଡେଣ୍ଟ ସମିଆଥି ଭାରତୀୟ ନୌସେନା PNS ଖାଇବର ସହିତ 4 ପାକିସ୍ତାନୀ ଜାହାଜକେ ବୁଡ଼େଇ ଦେଇଥିଲା, ଯେନ୍ଥି ବହୁତେ ପାକିସ୍ତାନୀ ନୌସେନ ସୈନିକଙ୍କର ଜୀବନ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାକେ ଶୁଭେଚ୍ଛା ଜନାଇକରି କହିଛନ୍ତି ଯେ ଯେନ୍ମାନେ ସମୁଦ୍ର ଉପରେ ନିୟନ୍ତ୍ରଣ ରଖସନ୍ ସେମାନେ ସବୁନୁ ଶକ୍ତିମାନ। ପ୍ରଧାନମନ୍ତ୍ରୀ କହିଛନ୍ ନୌସେନାର ବୀର ଯବାନମାନେ ଯେନ୍ ସାହସ ଆର୍ ସମର୍ପଣ ସହିତ ଆମର ସମୁଦ୍ରକେ ରକ୍ଷା କରସନ୍ ତାଙ୍କର ପ୍ରତିବଦ୍ଧତା ଆମର ଦେଶର ସୁରକ୍ଷା ଆର୍ ସମୃଦ୍ଧିକେ ସୁନିଶ୍ଚିତ କରସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। କେନ୍ଦ୍ର ସରକାର ହୀରାକୁଦ ନଦୀବନ୍ଧ ଇଲାକାର ପ୍ରାକୃତିକ ପର୍ଯ୍ୟଟନ ଆର୍ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ବିକାଶ ଲାଗି 200 କୋଟି ଟଙ୍କା ବ୍ୟୟବରାଦ କରିଛନ୍। ପର୍ଯ୍ୟଟନ ମନ୍ତ୍ରଣାଳୟର ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ତରଫୁ ସରକାରୀ ଆର୍ ଘରୋଇ ଭାଗିଦାରୀ ଥି ଇ ଦୁହି ଜାଗାନ ବହୁତ ପ୍ରକଳ୍ପ କାର୍ଯ୍ୟକାରୀ କରବାକେ ଲକ୍ଷ୍ୟ ରଖାଯାଇଛି। ଇଟା ହେବାନୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ସ୍ଥାନୀୟ ଇଲାକାର ଅର୍ଥବ୍ୟବସ୍ଥାଥି ସୁଧାର ଆସ୍ବା। ହୀରାକୁଦନ 49 କୋଟି 49 ଲକ୍ଷ ଟଙ୍କା ଖର୍ଚ୍ଚାଥି ପର୍ଯ୍ୟଟନ ଭିତ୍ତିଭୂମି ତିଆରି କରାଯିବା। କ୍ୟାମ୍ପିଂ ଫ୍ଲୋଟେଲ ଆର୍ କାରାଭାନ ହାଇବ୍ରିଡ୍ ପାର୍କର ବ୍ୟବସ୍ଥା କରାଯିବା। ସେନ୍ତା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଲେଜର ସୋ ଭିଲ୍ ହେବା। ଏ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଜରିଏ 1200ନୁ ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାର ଆଶ ରଖିଛନ୍। ସେନ୍ତା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ବିକାଶ ଲାଗି 49 କୋଟି 49 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଇନ ପରିବେଶ ଅନୁକୂଳ ଘର ଦୁଃସାହସିକ କ୍ରୀଡ଼ା ଆର୍ ବନ୍ୟ ପ୍ରାଣୀ ସଂରକ୍ଷଣ ଲାଗି ଭିନ୍ ଭିନ୍ ବ୍ୟବସ୍ଥା କରାଯିବା। ଇଟା ହେବାନ ପର୍ଯ୍ୟଟକମାନଙ୍କର ସଂଖ୍ୟା ଏବା ଦିନେ ବଢ଼ବା ବୋଲି ଆଶା କରାଯାଉଛି। ବିଧାନସଭାର ଆଜି 39ଟା ବିଭାଗୀୟ ଖର୍ଚ୍ଚା ଦାବି ଗିଲୋଟିନ୍ ଥି ଗୃହୀତ ହୋଇଛି। ଆଜି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ଆର୍ ଅନୁସୂଚିତ ଜାତି ଆର୍ ଜନଜାତି ବିଭାଗର ଖର୍ଚ୍ଚା ଦାବି ଆଲୋଚନାଥି ଗୃହୀତ ହୋଇଥିଲା। ଇତାର ଆଗନୁ ଗୃହ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ପଞ୍ଚାୟତିରାଜ ଆଉ ପାନୀୟ ଜଳ ଆର୍ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚା ଦାବି ଆଲୋଚନା ହୋଇକରି ଗୃହୀତ ହୋଇଛି। ଆଇବାକାଲ ଗୃହନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧେୟକ ଆଗତ କରିବେ। ଇନ ଜଣାଇ ଦିଆଯାଇପାରେ ଯେ ଗଲା 26 ତାରିଖନୁ 17 ନମ୍ବର ବିଧାନସଭାର 2 ନମ୍ବର ଅଧିବେଶନ ମୂଲ ହୋଇଛି। ପହିଲା ଦିନେ ମୁଖ୍ୟମନ୍ତ୍ରୀ ଗୃହନ 2024-25 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ରାଜ୍ୟ ଥିବାର ଗରିବ ଭୂମିହୀନ ଲୋକ 4 ଡେସିମିଲ କି ତାର କମ୍ ଜମି ଜବରଦଖଲ କରିଥିଲେ ସେମାନଙ୍କୁ ସେ ଜମିର ପଟ୍ଟା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାତି ଘର ଯୋଗାଇ ଦିଆଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭା ବିଭାଗର ଅତିରିକ୍ତ ଖର୍ଚ୍ଚା ଦାବି ଆଲୋଚନା ସମିତି ମନ୍ତ୍ରୀ କହିଛନ୍ତି ଯେ ଧନୀ ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥିଲେ ପଦକ୍ଷେପ ନିଆଯିବା। ଇ ବାବଦ ହାଇକୋର୍ଟର ମାମଲା ବିଚାରାଧୀନ ରହିଥିବା ବେଳେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍। ମାମଲାର ଫଇସଲା ହେବାର ଉତ୍ତରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପୂଜାରୀ କହିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଫି କ୍ୱିଣ୍ଟାଲ ଧାନ ଇନ୍ପୁଟ୍ ସାହା ଯୋଗାଇ ଦେବାର ବାବଦେ ଗୋଟିଏ ତୟାରୀ ବୈଠକ ଆଜି ହୋଇଯାଇଛି। ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଆଇବା 8 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଫି କ୍ୱିଣ୍ଟାଲ ଧାନ ଥି ଇନ୍ପୁଟ୍ ସାହାଜ 800 ଟଙ୍କା ଦେବେ। ଏଥିଲାଗି ଜିଲ୍ଲାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାର ସହିତ ଭିନ୍ ଭିନ୍ ପ୍ରଦର୍ଶନୀ ମଣ୍ଡପ ଖୋଲାଯିବା। ନୂଆପଡ଼ା ଜିଲ୍ଲା ସଦର ମହକୁମାର ଓସ୍ୱାନ ସମ୍ମିଳନୀ କକ୍ଷନ ଚାଷୀମାନଙ୍କୁ ଇନ୍ପୁଟ୍ ସାହାଜ 800 ଟଙ୍କା ଦେବାର ଉପରେ ଗୋଟିଏ ତୟାରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକରି ଚାଷୀମାନଙ୍କୁ ଠିକ୍ ଭାବେ ଇନ୍ପୁଟ୍ ସାହାଜ ଦେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଇବା 8 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ଦେବାର୍କେ ଥିବାର ବେଳେ ଏଇଟାକେ ନେଇକରି ନୂଆପଡ଼ା ମିନି ଷ୍ଟାଡିୟମ୍ର ଗୋଟିଏ କାର୍ଯ୍ୟକ୍ରମ ହେବା। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ତରଫୁ ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟର 3 ଦିନିଆ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉତ୍ସବ ମୂଲ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ନିବେଦିତା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। ଏହି ଉତ୍ସବଟି 50ଟା ମହାବିଦ୍ୟାଳୟ ଆର୍ 250 ଜଣ ଖେଳାଳି ଭାଗ ନେଇଛନ୍। ବୌଦ୍ଧ କଚେରୀ ପଡ଼ିଆନ 19 ନମ୍ବର ବୌଦ୍ଧ ପୁସ୍ତକ ମେଳା ଆଜି ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ପୁସ୍ତକ ମେଳାର ଉଦ୍ଘାଟନ କରିଛନ୍। ଏହି ମେଳାଥି ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ଆର୍ ବିକ୍ରେତାମାନେ ଯୋଗ ଦେଇଛନ୍। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କୁମାରୀ ଗାଁନ ବୌଦ୍ଧ ପାଲଝାର ନ ଥିବାର କୃଷି ବିଜ୍ଞାନ କେନ୍ଦ୍ର ତରଫୁ କୃଷିଜୀବୀ ମହିଳାମାନଙ୍କୁ ନେଇକରି ପନିପରିବା ଚାଷ ଉପରେ ଗୋଟିଏ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡାକ୍ତର ତପନ କୁମାର ଦାସ ଯୋଗ ଦେଇକରି ଉପସ୍ଥିତ ଚାଷୀମାନଙ୍କୁ ଧାନ ଚାଷ ଉତ୍ତରୁ ମୁଗ ବିରି ପନିପରିବା ମିଲେଟ୍ ଚାଷ କରବାରକେ ପରାମର୍ଶ ଦେଇଛନ୍। ଶେଷେ ମୁଖ୍ୟ ଖବର ଫେରଘାଏ ଦେଶକେ 2047 ତକ ପୁରା ଆତ୍ମନିର୍ଭରଶୀଲ କରବାରକେ ଲକ୍ଷ୍ୟ ରଖାଯାଇଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ନୌସେନା ଦିବସ ପାଳନ ସମାରୋହଟି ହେଲେ ସାମିଲ। ଆଇବାକାଲି ରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବଟି ଯୋଗ ଦେବେ। ହୀରାକୁଦ ନଦୀ ବନ୍ଧର ପ୍ରାକୃତିକ ପର୍ଯ୍ୟଟନ ଆର୍ ସାତକୋଶିଆର ବିକାଶ ଲାଗି 200 କୋଟି ଟଙ୍କା ବ୍ୟୟ ବରାଦ କଲେ କେନ୍ଦ୍ର ସରକାର। ଆଉର୍ ବିଧାନସଭା ନ ଆଜି 39 ବିଭାଗୀୟ ଖର୍ଚ୍ଚା ଦାବି ହେଲା ଗୃହୀତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।